ହ୍ୟାଲୋ, ମୋ ନାଁ ଅଜିତ କୁମାର ସାହୁ, ମୁଁ ମୁରୁଷା ଗ୍ରାମରୁ କହୁଅଛି। ଯାହା ହେଉ, ଆପଣଙ୍କର ଏଇ ପ୍ରୋଗ୍ରାମଟି ବହୁତ ମନଛୁଆଁ ହୋଇଛି। ଏହାଦ୍ୱାରା ଗର୍ଭବତୀ ପ୍ରସୂତି ମା'ମାନଙ୍କର ବହୁତ ଉପକାରରେ ଆସିବ ବୋଲି ମୁଁ ଭାବୁଅଛି। ଯଦି ଏଇ ବାର୍ତ୍ତାଟିକୁ ସମସ୍ତେ ଶୁଣନ୍ତି ଏବଂ ମା'ମାନେ ନିଜ ନିଜ କାର୍ଯ୍ୟରେ ଲଗାନ୍ତି, ତାହେଲେ ନିଶ୍ଚିତ ଭାବରେ ଏହା ସେମାନଙ୍କର ନିଜ ସ୍ୱାସ୍ଥ୍ୟ ସଙ୍ଗେ ସଙ୍ଗେ ନିଜର ପିଲାର ସ୍ୱାସ୍ଥ୍ୟକୁ ମଧ୍ୟ ସେମାନେ ଠିକ୍ ପ୍ରକ୍ରିୟାରେ ସହାୟକ ହୋଇପାରିବେ ବୋଲି ମୁଁ ଆଶା କରୁଛି। ବହୁତ ଧନ୍ୟବାଦ।